ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু শ্রীকৃষ্ণ বহুমূল্য নামের শুভেচ্ছা জনাই আজ এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার বহুমূল্য সময় দিয়ে আজ এই কার্যক্রম শুণবা নিমন্তে রেডিও পাখে অপেক্ষা করে বসি জাঁ আমি বিশেষ আনন্দিত। প্রভু আপনার আশীর্বাদ করুন ও আপনার মনস্কামনা পূর্ণ করুন। আমার অনুরোধ, আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଏବଂ ସୁସ୍ଥତାର ବାହୁଛାୟା ତଳେ ତୁମେ ପ୍ରତ୍ୟେକଙ୍କୁ ଆବରି ରଖ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ। ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ତାହାର ପାଞ୍ଚ ପର୍ବର ସାତ ପଦରୁ ଆରମ୍ଭ କରି ଛଅ ପର୍ବର ବାର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ, ପାଞ୍ଚ ପର୍ବର ସାତ ପଦରେ ଲେଖା ଅଛି, କାରଣ ସ୍ୱପ୍ନ ଓ ଅସାରତାର ବାହୁଲ୍ୟ ଓ ବହୁ ବାକ୍ୟ ଦ୍ୱାରା ଏରୂପ ଘଟେ, ମାତ୍ର ତୁମ୍ଭେ ପରମେଶ୍ୱରଙ୍କୁ ଭୟ କର। କାରଣ ସ୍ୱପ୍ନ ଓ ଅସାରତାର ବାହୁଲ୍ୟ ଓ ବହୁ ବାକ୍ୟ ଦ୍ୱାରା ଏରୂପ ଘଟେ, ତାହିଁ ହେଉଛି ସମସ୍ତ ପ୍ରକାର ଶୂନ୍ୟତା ବା ଅସାରତା। ଈଶ୍ୱରଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନରେ ସେହିସବୁ ବଦଳି ନୁହନ୍ତି। ଅନେକ ଲୋକ କହନ୍ତି, ମୁଁ ଏକ ସ୍ୱପ୍ନ ଦେଖିଥିଲି, ମୋର ଏକ ଅନୁଭୂତି ଥିଲା, ଓ ସେମାନେ ସେମାନଙ୍କର ବିଶ୍ୱାସ ତହିଁରେ ସ୍ଥାପନ କରନ୍ତି। ଆଜି ମଧ୍ୟ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କ ବାକ୍ୟକୁ ପରୀକ୍ଷା କରିବା ନିମନ୍ତେ ଏକ ଅନୁଭୂତିକୁ ମଧ୍ୟ ବ୍ୟବହାର କରନ୍ତି, ମାତ୍ର ସମସ୍ତ ଅନୁଭୂତି ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପରୀକ୍ଷା କରାଯିବା ଆବଶ୍ୟକ। ଆତ୍ମାଗୁଡ଼ିକ ଈଶ୍ୱରଙ୍କର କି ନୁହନ୍ତି ତାହା ପରୀକ୍ଷା କରି ଜାଣିବା ନିମନ୍ତେ ଆମମାନଙ୍କୁ କୁହାଯାଇଅଛି, ଯାହାକି ପ୍ରଥମ ଯୌହନ ଚାରିପର୍ବର ପ୍ରଥମ ପଦରେ ଲେଖା ଅଛି। ଆଜି ଅନେକ ଲୋକ ନିଜର ଅନୁଭୂତି ଉପରେ ନିର୍ଭର କରି ତଦନୁଯାୟୀ ଜୀବନଯାପନ କରନ୍ତି, ତାହିଁ ହେଉଛି ଧର୍ମ। ପ୍ରିୟବନ୍ଧୁ, ଖ୍ରୀଷ୍ଟଙ୍କଠାରେ ଆପଣଙ୍କର ବିଶ୍ୱାସ ଅନୁଭୂତି ଉପରେ ଆଧାରିତ କିମ୍ବା ଈଶ୍ୱରଙ୍କ ବାକ୍ୟ ଉପରେ ଆଧାରିତ ଆପଣଙ୍କର ଧର୍ମ ଅଛି ନା ଖ୍ରୀଷ୍ଟ ଅଛନ୍ତି? ପାଞ୍ଚ ପର୍ବର ଆଠ ପଦରେ ଲେଖା ଅଛି, ଯେବେ ତୁମ୍ଭେ କୌଣସି ପ୍ରଦେଶରେ ଦରିଦ୍ର ପ୍ରତି ଉପଦ୍ରବ, ଅତ୍ୟାଚାର ପୂର୍ବକ ବିଚାର ଓ ନ୍ୟାୟ ଅନ୍ୟଥା ହେବାର ଦେଖ, ତେବେ ସେ ବିଷୟରେ ଚମତ୍କୃତ ହୁଅ ନାହିଁ, କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି, ପୁଣି ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି। ଆମର ଦେଶରେ ଦାରିଦ୍ର୍ୟ ଦୂରୀକରଣର ଯୋଜନାରେ ଅନେକ ଦୁର୍ନୀତି ହେବାର ଆମେ ଶୁଣୁଅଛୁ। ଆଜି ଅନେକ ଅଛନ୍ତି ଯେଉଁମାନେ କି ଗରିବମାନଙ୍କ ଧନରେ ଧନୀ ହେଉଅଛନ୍ତି, ମାତ୍ର ଈଶ୍ୱର ତହିଁର ବିଚାର କରିବେ, କାରଣ ଉଚ୍ଚ ଅପେକ୍ଷା ଜଣେ ଉଚ୍ଚତର ଦେଖନ୍ତି, ପୁଣି ସେମାନଙ୍କ ଅପେକ୍ଷା ଉଚ୍ଚତର ଅଛନ୍ତି। ଯାହାସବୁ ଘଟୁଅଛି ଈଶ୍ୱର ସେହିସବୁ ଦେଖନ୍ତି। ମୁଁ ଭାବେ ଯଦି କୌଣସି ଖ୍ରୀଷ୍ଟ ବିଶ୍ୱାସୀ ତାହାର କାର୍ଯ୍ୟସ୍ଥଳରେ କୌଣସି ପ୍ରକାର ଦୁର୍ନୀତିର ବିଷୟ ଦେଖେ, ତାହେଲେ ସେ ସେହି କାର୍ଯ୍ୟରୁ ବାହାରି ଆସିବା ଉଚିତ। ଆପଣ ଯଦି କୌଣସି କାର୍ଯ୍ୟକ୍ରମରେ ଦୁର୍ନୀତି ଦେଖନ୍ତି, ତାହେଲେ ମୋତେ ବିଶ୍ୱାସ କରନ୍ତୁ ଯେ ଈଶ୍ୱର ସେହି କାର୍ଯ୍ୟକ୍ରମରେ ଦୁର୍ନୀତିକୁ ଦେଖନ୍ତି ଓ ଈଶ୍ୱର ତହିଁରେ ବିଚାର କରିବେ। ବର୍ତ୍ତମାନ ଆମେ ସଲୋମନଙ୍କ ଅନୁସନ୍ଧାନର ଆଉ ଏକ ନୂତନ ବିଭାଗ ମଧ୍ୟକୁ ଯିବା, ଯେଉଁ ବିଷୟ ମଧ୍ୟ ଦେଇ ସେ ନିଜ ଜୀବନରେ ସନ୍ତୋଷ ବା ପରିତୃପ୍ତି ଲାଭ କରିବା ନିମନ୍ତେ ଚେଷ୍ଟା କରିଥିଲେ। ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ସେ ବିଜ୍ଞାନ ଅନୁସନ୍ଧାନ କଲେ, ପ୍ରାକୃତିକ ନିୟମ ଅନୁସନ୍ଧାନ କଲେ, ଏହାପରେ ସେ ଜ୍ଞାନ ଓ ଦାର୍ଶନିକ ବିଚାର ମଧ୍ୟ ଦେଇ ପରିତୃପ୍ତି ଲାଭ କରିବା ପାଇଁ ଚେଷ୍ଟା କଲେ ଓ ଏଥିସହିତ ମଧ୍ୟ ଆନନ୍ଦ ବା ଇନ୍ଦ୍ରିୟ ବିଳାଶ ଓ ବସ୍ତୁବାଦୀ ମଧ୍ୟ ଦେଇ ଆନନ୍ଦ ଉପଭୋଗ କରିବା ପାଇଁ ଚେଷ୍ଟା କଲେ। ସେ ଅଦୃଷ୍ଟବାଦ ବା ପ୍ରତ୍ୟେକ ଘଟଣା ଭାଗ୍ୟ ନିର୍ଦ୍ଦିଷ୍ଟ ଏହି ବିଶ୍ୱାସ ମଧ୍ୟ ଦେଇ ପରିତୃପ୍ତି ଲାଭ କରିବା ନିମନ୍ତେ ଚେଷ୍ଟା କଲେ। ସେ ଅହଂବାଦ ଅର୍ଥାତ୍ ନିଜ ନିମନ୍ତେ ବଞ୍ଚି ରହିବାର ଅନୁଭୂତି ମଧ୍ୟ ଦେଇ ପରିତୃପ୍ତି ପାଇବା ନିମନ୍ତେ ଚେଷ୍ଟା କଲେ। ଏହାପରେ ସମସ୍ତ ବିଷୟ ମଧ୍ୟରେ ସେ ଧର୍ମ ମଧ୍ୟ ଦେଇ ପରିତୃପ୍ତି ଲାଭ କରିବା ନିମନ୍ତେ ଚେଷ୍ଟା କଲେ, ସେଥିରେ ମଧ୍ୟ ସେ ପାଇପାରିଲେ ନାହିଁ। ବର୍ତ୍ତମାନ ଆମେ ଦେଖିବାକୁ ଯିବା ଯେ ସଲୋମନ ଆଉ ଏକ ଅନୁସନ୍ଧାନରେ ଜଡ଼ିତ ହେଲେ। ସଲୋମନ ଏକ ସ୍ଥିତିରେ ଥିଲେ ଯେଉଁ ସ୍ଥିତିରେ ସେ ଅନ୍ୟମାନଙ୍କ ଅପେକ୍ଷା ଭଲଭାବେ ପରୀକ୍ଷା କରିବା ନିମନ୍ତେ ଓ ଧନ ଉପଭୋଗ କରିବା ନିମନ୍ତେ ସମର୍ଥ ହୋଇଥିଲେ। ସମ୍ଭବତଃ ସେ ଏହି ପୃଥିବୀରେ ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ଧନୀ ଥିଲେ। ସେ ଅତିଶୟ ସୁନା ଓ ରୂପା ବଢ଼ାଇଥିଲେ ଓ ସେ ଯାହା ଚାହୁଁଥିଲେ ତାହା ପାଉଥିଲେ। ତାଙ୍କର ଅତିଶୟ ଧନ ଶେଷରେ ତାହାଙ୍କ ରାଜ୍ୟର ପତନ ଘଟାଇବାର କାରଣ ହେଲା। ତାହାଙ୍କର ରାଜ୍ୟର ଚତୁଃପାର୍ଶ୍ୱରେ ଥିବା ଗୋଷ୍ଠୀଗୁଡ଼ିକ ତାହାଙ୍କ ରାଜ୍ୟର ଧନ ଦୌଲତକୁ ଦେଖି ଲୋଭାସକ୍ତ ହେଲେ। ଈଶ୍ୱର ମଧ୍ୟ ଇସ୍ରାଏଲ ବିରୁଦ୍ଧରେ ଅନ୍ୟ ଗୋଷ୍ଠୀମାନଙ୍କୁ ଉଠାଇଲେ ଓ ସେମାନେ ଇସ୍ରାଏଲ ରାଜ୍ୟ ମଧ୍ୟରେ ପ୍ରବେଶ କରି ସବୁକିଛି ନେଇଗଲେ। ଆସନ୍ତୁ ବର୍ତ୍ତମାନ ଆମେ ଦେଖିବା ଯେ ସଲୋମନ କିପରି ଭଲଭାବେ ପରୀକ୍ଷା କରି ଓ ଧନକୁ ଉପଭୋଗ କରିବା ମଧ୍ୟ ଦେଇ କିପରି ପରିତୃପ୍ତିର ଅନ୍ୱେଷଣ କରୁଥିଲେ। ପାଞ୍ଚ ପର୍ବର ଦଶ ପଦରେ ଲେଖା ଅଛି, ଯେଉଁ ଲୋକ ରୂପା ଭଲ ପାଏ ସେ ରୂପାରେ ତୃପ୍ତ ହେବ ନାହିଁ, କିମ୍ବା ଯେଉଁ ଲୋକ ପ୍ରଚୁରତା ଭଲ ପାଏ ସେ ଆୟ ବୃଦ୍ଧିରେ ତୃପ୍ତ ହେବ ନାହିଁ। ଏହା ହିଁ ଅସାର। ଧନ ନିଜେ ଭୁଲ ନୁହେଁ, ଧର୍ମଶାସ୍ତ୍ର ଧନକୁ ଦୋଷାରୋପ କରେ ନାହିଁ, ଏହା ଟଙ୍କା ପ୍ରତି ରହିଥିବା ଲୋଭକୁ ଦୋଷାରୋପ କରେ। ଟଙ୍କା ନୁହେଁ ମାତ୍ର ଟଙ୍କା ପ୍ରତି ଲୋଭ ସମସ୍ତ ବିନାଶର କାରଣ, ଯାହାକି ପ୍ରଥମ ତିମଥି ଛଅ ପର୍ବର ଦଶ ପଦରେ ଲେଖା ଅଛି। କେବଳ ଧନ ସକାଶେ ଧନକୁ ବଢ଼ାଇବା ହେଉଛି ଭୁଲ। ମନୁଷ୍ୟ ଧନ ପଛରେ ଦୌଡ଼ିବା ଉଚିତ ନୁହେଁ, ମାତ୍ର ଧନ ମନୁଷ୍ୟ ପଛରେ ଦୌଡ଼ିବା ଉଚିତ। ଧନ ବଢ଼ିଲେ ତହିଁରେ ମନ ଦେବା ଉଚିତ ନୁହେଁ। ଧନକୁ ପ୍ରେମ କରିବା ହେଉଛି ଭୁଲ, କାରଣ ଏହାଦ୍ୱାରା ମନୁଷ୍ୟ ଧନ ପ୍ରତି ଆସକ୍ତ ହୋଇ ଅଧିକରୁ ଅଧିକ ଧନୀ ହେବା ପାଇଁ ଲାଳାୟିତ ହୁଏ। କିନ୍ତୁ ଆମ୍ଭମାନଙ୍କ ହୃଦୟ ଜଗତର ଧନରେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କ ଦ୍ୱାରା ଅଧିକୃତ ହେବା ଉଚିତ ଓ ଆମେମାନେ ସେହି ଖ୍ରୀଷ୍ଟଙ୍କଠାରେ ଥିବା ସମସ୍ତ ଆତ୍ମିକ ଧନ ନିମନ୍ତେ ଲାଳାୟିତ ହେବା ଉଚିତ। ମାତ୍ର ଜଗତର ଧନ ବାସ୍ତବ ତୃପ୍ତି ଦେଇପାରିବ ନାହିଁ। ଆମେ ଧନୀ ବ୍ୟକ୍ତିର ଦୃଷ୍ଟାନ୍ତଟିକୁ ଲକ୍ଷ୍ୟ କରିଛୁ। ସେ କିପରି ନିଜର ଧନ ବଢ଼େଇଲା ଆଉ ସେ ସେହି ଧନ ଉପରେ ହିଁ ନିର୍ଭର କଲା, ମାତ୍ର ସେ ଈଶ୍ୱରଙ୍କ ଉପରେ ନିର୍ଭର କରିପାରିଲା ନାହିଁ। ସେ କେବଳ ଧନ ବଢ଼ାଇବାରେ ମନୋନିବେଶ କଲା, ଶେଷରେ ସେ ସେହି ଧନକୁ ଉପଭୋଗ କରିପାରିଲା ନାହିଁ। ପ୍ରିୟ ବନ୍ଧୁ, ଆମେ ଯଦି ଜାଗତିକ ଧନ ପ୍ରତି ଆସକ୍ତ ହେଉ ବା ଜଗତର ଧନ ପ୍ରତି ଲୋଭ କରୁ ବା ଲୋଭାସକ୍ତ ହେଉ, ତାହେଲେ ଆମମାନେ କେବେ ହେଲେ ସେହି ସ୍ୱର୍ଗୀୟ ଧନର ଅଧିକାରୀ ହୋଇପାରିବା ନାହିଁ। ତେଣୁ ଆସୁ ଆମମାନେ ଏହି ଜାଗତିକ ଧନ ପ୍ରତି ଆସକ୍ତ ନ ହୋଇ, ଲୋଭାସକ୍ତ ନ ହୋଇ, ଆମମାନେ ସେହି ସ୍ୱର୍ଗୀୟ ଧନ ପ୍ରତି ଆସକ୍ତ ହେଉ। ପାଞ୍ଚ ପର୍ବର ଏଗାର ପଦରେ ଲେଖା ଅଛି, ସମ୍ପତ୍ତି ବୃଦ୍ଧି ପାଇଲେ ତହିଁର ଭୋକ୍ତାମାନେ ବୃଦ୍ଧି ପାଆନ୍ତି, ଏଣୁ ଆପଣା ଚକ୍ଷୁରେ ଦେଖିବା ଛଡ଼ା ତହିଁର ଅଧିକାରୀର କି ଲାଭ। କଥାରେ ଅଛି, ଯେଡ଼େ ବାଉଁଶକୁ ସେଡ଼େ ପୋଲ। ଧନବୃଦ୍ଧି ଯଦି କେବଳ ଧନବୃଦ୍ଧି ସକାଶେ ହୁଏ ତାହେଲେ ତାହା ଆଦୌ ଭଲ ନୁହେଁ, କାରଣ ଧନ ବଢ଼ିଲେ ସବୁକିଛିର ଉପଭୋଗ ମଧ୍ୟ ବଢ଼େ, ଯାହାକି ଧନକୁ କେବଳ ଦେଖିବା ଛଡ଼ା ଆଉ କିଛି ଲାଭ ହୁଏ ନାହିଁ। କାରଣ ଆପଣଙ୍କର ଯେତେ ଅର୍ଥ ଆପଣ ରୋଜଗାର କରିବେ, ଯେତେ ଅଧିକ ଟଙ୍କା ପାଇବେ, ଆପଣ ସେତେ ଅଧିକ ଭୋଗବିଳାସରେ ସେହି ଧନକୁ ବ୍ୟୟ କରିବା ପାଇଁ ଚାହିଁବେ, ଆପଣ ସେତେ ଭୋଗବିଳାସରେ ଆସକ୍ତ ହେବେ, ଆଉ ତାହା ତାହାର ଜୀବନକୁ ରକ୍ଷା କରିପାରେ ନାହିଁ, ବରଂ ତାହାକୁ ବିପଦର ମୁହଁକୁ ଠେଲିଦିଏ। ମାତ୍ର ଯେଉଁ ବ୍ୟକ୍ତି ସେହି ସ୍ୱର୍ଗୀୟ ତଥା ଆତ୍ମିକ ଧନ ସଞ୍ଚୟ କରିଥାଏ ସେ ନିଜର ଜୀବନ ନିମନ୍ତେ ଅନେକ କିଛି ବହୁମୂଲ୍ୟ ବିଷୟମାନ ସଞ୍ଚୟ କରିଥାଏ ଆଉ ଏହା ଈଶ୍ୱରଙ୍କ ଅଭିମତ ସଫଳ କରିବା ଦ୍ୱାରା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ସେହି ସବୁର ଅଧିକାରୀ ହୋଇପାରିଥାଏ ପ୍ରିୟ ବନ୍ଧୁ ମୋର କହିବାର କଥା ହେଉଛି ପ୍ରଭୁ ଯଦି ଆପଣଙ୍କୁ ଧନମାନ କରିଅଛନ୍ତି ତାହେଲେ ତାଙ୍କର ଅଭିମତ ହେଉଛି ଆପଣ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ ଆପଣ ତାହାଙ୍କର ସେବା କାର୍ଯ୍ୟ ନିମନ୍ତେ ସାହାଯ୍ୟ କରନ୍ତୁ ସେଥିପାଇଁ ସେ ଆପଣଙ୍କୁ ଅଧିକ ଧନ ଯୋଗାଇଛନ୍ତି କିନ୍ତୁ ଆପଣ ଯଦି ସେହି ଧନକୁ କେବଳ ଆପଣଙ୍କର ବା ନିଜର ସ୍ୱାର୍ଥ ନିମନ୍ତେ ବ୍ୟୟ କରନ୍ତି ତାହେଲେ ଆପଣ କିଛି ପାଇବେ ନାହିଁ ପାଞ୍ଚ ପର୍ବର ବାର ପଦରେ ଲେଖା ଅଛି ଶ୍ରମଜୀବୀ ଲୋକ ଅଳ୍ପ ବା ବହୁତ ଖାଇଲେ ହିଁ ତାହାର ନିଦ୍ରା ସୁଖକର ହୁଏ ମାତ୍ର ଧନବାନର ପୂର୍ଣ୍ଣତା ତାହାକୁ ନିଦ୍ରା ଯିବାକୁ ଦେବ ନାହିଁ ବାସ୍ତବରେ ଯିଏ ପରିଶ୍ରମୀ ସେ ପେଟୁକ ହୁଏ ନାହିଁ କି ଅଧିକ କିଛି ଖାଏ ନାହିଁ ତାହାର ପରିଶ୍ରମ ଲାଗି ତାହାର ନିଦ୍ରା ମଧ୍ୟ ସୁଖକର ହୁଏ ମାତ୍ର ଯିଏ ଧନୀ ସେ ନିଜର ଧନ ନିମନ୍ତେ ସଦାସର୍ବଦା ଚିନ୍ତିତ ରୁହେ ଓ ଯାହାଫଳରେ ତାକୁ ରାତିରେ ନିଦ ମଧ୍ୟ ହୁଏ ନାହିଁ ସେ ନିଶ୍ଚିନ୍ତରେ ଶୋଇପାରେ ନାହିଁ ତା ମନରେ ସଦାବେଳେ ଭୟ ଆସେ କାଳେ ଚୋର ପଶିବ କି କାଳେ ମୋତେ କିଏ ମାରିଦେବ କି ଏହି ପ୍ରକାର ତା ମନରେ ଭୟ ଆସେ ଆଉ ସେ ସେହି ଧନ ପ୍ରତି ସଦାସର୍ବଦା ଆସକ୍ତ ଥାଏ ଆଉ ତା ମନରେ ସଦାବେଳେ ସେହି ଧନ ବିଷୟ ନେଇ ସେ ଚିନ୍ତିତ ଥାଏ ତେଣୁକରି ତାହାକୁ ନିଦ୍ରା ମଧ୍ୟ ହୁଏ ନାହିଁ ତାହେଲେ ସେ ଧନରେ କି ଲାଭ ଯଦି ଧନ ଲାଗି ଆମେ ଶାନ୍ତିରେ ଶୋଇନପାରୁ ତାହେଲେ ସେହି ଧନ ରୋଜଗାର କରିବା ବୃଥା ଯଦି ଧନ ଲାଗି ପରିବାରରେ ଅଶାନ୍ତି ହୁଏ ତାହେଲେ ସେ ଧନ ରୋଜଗାର କରିବା ବୃଥା ପ୍ରିୟ ବନ୍ଧୁ ପ୍ରଭୁ ଆମମାନଙ୍କୁ ଜଗତରେ ବଞ୍ଚି ରହିବା ପାଇଁ ସବୁକିଛି ଯୋଗାଇଛନ୍ତି କିନ୍ତୁ ସେ ଚାହାନ୍ତି ଯେପରି ଆମମାନେ ଅନ୍ୟମାନଙ୍କୁ ସାହାଯ୍ୟ କରୁ ତେଣୁ ଆସୁ ଯଦି ପ୍ରଭୁ ଆଜି ଆମମାନଙ୍କୁ ଧନମାନ କରିଅଛନ୍ତି ଆମମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରୁ କେବଳ ସେତିକି ନୁହେଁ ଈଶ୍ୱରଙ୍କର ସେବା କାର୍ଯ୍ୟ ପାଇଁ ମଧ୍ୟ ଆମମାନେ ସାହାଯ୍ୟର ହସ୍ତ ବଢ଼ାଉ ତାହେଲେ ତହିଁରେ ପ୍ରଭୁଙ୍କର ଆଶୀର୍ବାଦ ହେବ ପ୍ରଭୁ ତହିଁରେ ସନ୍ତୁଷ୍ଟ ହେବେ ଏବଂ ସେହି ଧନ ରୋଜଗାର କରିବା ଆମମାନଙ୍କ ନିମନ୍ତେ ସାର୍ଥକ ହୋଇପାରିବ ପାଞ୍ଚ ପର୍ବର ତେର ପଦରେ ଲେଖା ଅଛି ଧନାଧିକାରୀ ଦ୍ୱାରା ଆପଣା ଅମଙ୍ଗଳ ନିମନ୍ତେ ଧନ ରକ୍ଷିତ ହୁଏ ଏହି ଏକ ବ୍ୟାଧି ସ୍ୱରୂପ ଅନିଷ୍ଟ ମୁଁ ସୂର୍ଯ୍ୟ ତଳେ ଦେଖିଅଛି ଧନ ମନୁଷ୍ୟର ସାହାଯ୍ୟ ଯେତେ କରିପାରେ ନା ତାହାଠାରୁ ଅଧିକ କ୍ଷତି ଘଟାଏ ତାହାକୁ ଅବାଟରେ ନେବା ସଙ୍ଗେ ସଙ୍ଗେ ତାହା ପ୍ରତି ବିପଦ ଘଟାଇଥାଏ ବେଳେବେଳେ ଆପଣ ଧନୀ ଲୋକଠାରୁ ଗରିବ ଲୋକକୁ ଅଧିକ ସୁଖୀ ଥିବାର ଲକ୍ଷ୍ୟ କରିବାକୁ ପାରିବେ କିନ୍ତୁ ସେ ଯାଉନା କାହିଁକି ପ୍ରେରିତ ପାଉଲ କହନ୍ତି ମୁଁ ଦରିଦ୍ରତା ଭୋଗ କରିଜାଣେ ଓ ପ୍ରଚୁରତା ମଧ୍ୟ ଭୋଗ କରିଜାଣେ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତ୍ୟେକ ପରିସ୍ଥିତିରେ ସମାନତା ରକ୍ଷା କରିବା ଉଚିତ ଏବଂ ସେ ପ୍ରତ୍ୟେକ ପରିସ୍ଥିତିରେ ସନ୍ତୁଷ୍ଟ ରହି ଈଶ୍ୱରଙ୍କର ଧନ୍ୟବାଦ କରିବା ଉଚିତ ଏବଂ ଈଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବା ଉଚିତ ସେ ଈଶ୍ୱରଙ୍କ ବିଷୟରେ ଅଧିକ ଆସକ୍ତ ହେବା ଉଚିତ ସେହି ସ୍ୱର୍ଗୀୟ ଧନ ପ୍ରତି ସେ ଆସକ୍ତ ହେବା ଉଚିତ ପାଞ୍ଚ ପର୍ବର ଚଉଦ ପଦରେ ଲେଖା ଅଛି ଆଉ ଦୁର୍ଘଟଣା ଦ୍ୱାରା ସେହିସବୁ ଧନ କ୍ଷୟ ପାଏ ପୁଣି ସେ ପୁତ୍ର ଜାତ କଲେ ତାହା ହସ୍ତରେ କିଛି ନଥାଏ ସେ କହନ୍ତି ଯେ ଜଣେ ମନୁଷ୍ୟ ନିଜର ଭବିଷ୍ୟତ ନିମନ୍ତେ ଧନ ସଞ୍ଚୟ କରିପାରେ ଓ ତାହାସବୁ ତାହାର ପୁତ୍ର ପାଇଁ ଛାଡ଼ିଯାଏ ମାତ୍ର ତାହାର ପୁତ୍ର ସେହିସବୁକୁ ବ୍ୟୟ କରିଦିଏ ତେଣୁକରି ବର୍ତ୍ତମାନ ଲୋକମାନେ ବୁଦ୍ଧିର ସହିତ କାର୍ଯ୍ୟ କରନ୍ତି ସେମାନେ ସମସ୍ତ ଧନ ବା ଟଙ୍କା ପଇସା ପୁତ୍ର ହସ୍ତରେ ଦିଅନ୍ତି ନାହିଁ କି ସିଧାସଳଖ ତାହାକୁ ଖର୍ଚ୍ଚ କରିବାକୁ ଦିଅନ୍ତି ନାହିଁ ପ୍ରିୟ ବନ୍ଧୁ ଯଦି ଧନ ଦ୍ୱାରା ଏହି ସମସ୍ତ ସମସ୍ୟା ଉପୁଜେ ତାହେଲେ ତହିଁରେ କି ଲାଭ ଯଦି ଧନ ଦ୍ୱାରା ପୁତ୍ର କନ୍ୟାମାନେ ଅବାଟରେ ଯାଆନ୍ତି ବା ଆମମାନଙ୍କର ଜୀବନ ଅବାଟରେ ଯାଏ ଈଶ୍ୱରଙ୍କର ବିରୁଦ୍ଧରେ ଯାଏ ତାହେଲେ ସେହି ଧନ ଆମମାନଙ୍କ ଜୀବନ ପାଇଁ ଅଭିଶାପଜନକ ଆଶୀର୍ବାଦଜନକ ନୁହେଁ ଆସନ୍ତୁ ଏହାପରେ ଛଅ ପର୍ବ ମଧ୍ୟକୁ ଯିବା ଏହି ଛଅ ପର୍ବରେ ମଧ୍ୟ ଆମେ ପାଞ୍ଚ ପର୍ବର ବିଷୟବସ୍ତୁର କ୍ରମଶଃ ଲକ୍ଷ୍ୟ କରିବାକୁ ଯିବା। ଏହି ପର୍ବଟି ସଲୋମନଙ୍କର ଧନର ଉପଭୋଗ ଓ ପରୀକ୍ଷା ମଧ୍ୟ ଦେଇ ତାହାଙ୍କର ପରିତୃପ୍ତି ଅନ୍ୱେଷଣର ବିଷୟକୁ ସମାପ୍ତ କରେ। ଛଅ ପର୍ବର ପ୍ରଥମ ଦୁଇ ପଦ ଏହିପରି ଲେଖା ଅଛି, ସୂର୍ଯ୍ୟ ତଳେ ମୁଁ ଏକ ଦୁଃଖର ବିଷୟ ଦେଖିଅଛି, ଆଉ ତାହା ମନୁଷ୍ୟମାନଙ୍କ ପକ୍ଷରେ ଭାରି। ପରମେଶ୍ୱର କାହାକୁ କାହାକୁ ଏତେ ଧନ, ସମ୍ପତ୍ତି ଓ ସମ୍ଭ୍ରମ ଦିଅନ୍ତି ଯେ ତାହାର ମନବାଞ୍ଛା ପୂର୍ଣ୍ଣ କରିବାକୁ କୌଣସି ବିଷୟର ଅଭାବ ନଥାଏ, ତଥାପି ତାହା ଭୋଗ କରିବା ପାଇଁ ପରମେଶ୍ୱର ତାହାକୁ କ୍ଷମତା ଦିଅନ୍ତି ନାହିଁ, ମାତ୍ର ଅପର ଲୋକ ତାହା ଭୋଗ କରେ। ଏହା ଅସାର ଓ ମନ୍ଦ ବ୍ୟାଧି ସ୍ୱରୂପ। ଏହା ହିଁ ଜ୍ଞାନୀ ରାଜା ସଲୋମନ ତାହାଙ୍କର ଅଭିଜ୍ଞତା ମଧ୍ୟ ଦେଇ ଶିକ୍ଷା କରିବାକୁ ପାରିଥିଲେ। ଆଉ ସେ କହନ୍ତି ଯେ ସେ ବାସ୍ତବ ପରିତୃପ୍ତି ପାଇପାରିନଥିଲେ, ସେ ସେହିସବୁକୁ ଭୋଗ କରିବା ନିମନ୍ତେ ସମର୍ଥ ହୋଇନଥିଲେ। ଆପଣ ଜାଣିଥିବେ ଯେ ସଲୋମନଙ୍କର ଯଦିଓ ଯଥେଷ୍ଟ ସୁନା ରୂପା ଅଳଙ୍କାର ପ୍ରଭୃତି ଥିଲା, ମାତ୍ର ଶତ୍ରୁମାନେ ତାହାସବୁ ତାଙ୍କ ରାଜ୍ୟରୁ ନେଇଯାଇଥିଲେ। ସେ ଅନେକ ଧନ ସମ୍ପତ୍ତି ଠୁଳ କରିଥିଲେ, ମାତ୍ର ସେସବୁକୁ ସେ ସୁରକ୍ଷା କରିପାରିନଥିଲେ, ସେସବୁକୁ ସେ ଉପଭୋଗ କରିପାରିନଥିଲେ। ପ୍ରିୟ ବନ୍ଧୁ, ଯଦି ଈଶ୍ୱର ଆମମାନଙ୍କୁ ଦେଇଥିବା ଧନକୁ ଆମମାନେ ଠିକ୍ ଭାବରେ ବ୍ୟବହାର ନ କରୁ, ବିନିଯୋଗ ନ କରୁ, ତାହେଲେ ଆମମାନେ ସେହି ଧନକୁ ଉପଭୋଗ କରିପାରିବା ନାହିଁ। ଆସନ୍ତୁ ଏହାପରେ ଛଅ ପର୍ବର ତିନି ପଦରୁ ବାର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା। ଦେଖନ୍ତୁ ଲେଖା ଅଛି, ଯେବେ କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯେବେ ସୁଖରେ ତୃପ୍ତ ନ ହୁଏ, ଆହୁରି ଯେବେ ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ ତାହାଠାରୁ ବରଞ୍ଚ ଗର୍ଭସ୍ରାବ ଭଲ, କାରଣ ତାହା ବାଷ୍ପତୁଲ୍ୟ ଆସେ ଓ ଅନ୍ଧକାରରେ ଯାଏ, ଆଉ ତହିଁର ନାମ ଅନ୍ଧକାରରେ ଆଚ୍ଛନ୍ନ ହୁଏ। ଆହୁରି ତାହା ସୂର୍ଯ୍ୟ ଦେଖିନାହିଁ କି ଜାଣିନାହିଁ, ସେ ଲୋକ ଅପେକ୍ଷା ବରଞ୍ଚ ଏହି ବିଶ୍ରାମ ପାଏ। ପୁଣି ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି ଦୁଇ ଗୁଣ ସହସ୍ର ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାଆନ୍ତି? ମନୁଷ୍ୟର ସମସ୍ତ ପରିଶ୍ରମ ତାହାର ମୁଖ ନିମନ୍ତେ, ତଥାପି ଭୋଜନର ଆକାଂକ୍ଷା ପୂର୍ଣ୍ଣ ହୁଏ ନାହିଁ। ଏଣୁ ମୂର୍ଖ ଅପେକ୍ଷା ଜ୍ଞାନୀର କି ଲାଭ? ଆଉ ଜୀବିତମାନଙ୍କ ସାକ୍ଷାତରେ ଚଳିବାକୁ ଜାଣେ ଯେଉଁ ଦରିଦ୍ର ଲୋକ, ତାହାର ଅବା କି ଲାଭ? ମନର ଲାଳସା ଅପେକ୍ଷା ସାକ୍ଷାତ ଭୋଗ ଭଲ, ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନ ମାତ୍ର। ଯାହା ହୋଇଅଛି ଅନେକ କାଳ ହେଲା ତହିଁର ନାମ ଦିଆଯାଇଥିଲା, ଆଉ ସେ ମର୍ତ୍ତ୍ୟ ବୋଲି ଜଣା, ପୁଣି ସେ ଆପଣା ଅପେକ୍ଷା ପରାକ୍ରାନ୍ତ ସଙ୍ଗେ ବିରୋଧ କରି ନ ପାରେ। ଅସାରତା ବର୍ଦ୍ଧକ ଅନେକ କଥା ଅଛି, ତହିଁରେ ମନୁଷ୍ୟର କି ଲାଭ? କାରଣ ମନୁଷ୍ୟ ଛାୟାତୁଲ୍ୟ ଆପଣାର ଯେଉଁ ଅସାର ଜୀବନର ଦିନସବୁ କ୍ଷେପଣ କରେ, ସେହି ଜୀବନକାଳରେ ତାହାର ମଙ୍ଗଳ କ'ଣ, ଏହା କିଏ ଜାଣେ? ଆଉ ମନୁଷ୍ୟର ମରଣାନ୍ତେ ସୂର୍ଯ୍ୟ ତଳେ ଯାହା ଘଟିବ, ଏହା କିଏ ତାହାକୁ ଜଣାଇପାରେ? ଧନୀର ଏହି ଜଗତରେ ସବୁକିଛି ଥାଇପାରେ, ଧନୀର ଏହି ଜଗତରେ ସବୁକିଛି ଥାଇପାରେ, ମାତ୍ର ସେ ଗରିବଠାରୁ ଅଧିକ ଦୀର୍ଘଜୀବୀ ହୋଇପାରେ ନା। ଉଭୟଙ୍କୁ ସେହି ମୃତ୍ୟୁ ଦ୍ୱାର ମଧ୍ୟ ଦେଇ ଯିବାକୁ ହୁଏ। ଉଭୟ ଗଲାବେଳେ ସଙ୍ଗରେ କିଛି ନେଇଯାଇପାରନ୍ତି ନାହିଁ। ଆୟୁବ ଜଣେ ଧନୀ ବ୍ୟକ୍ତି ଥିଲେ, ମାତ୍ର ସେ କହନ୍ତି ଯେ ସେ କିଛି ନେଇକରି ଏହି ଜଗତକୁ ଆସିନଥିଲେ ଓ ସେ ସେହିପରି ଫେରିଗଲେ। ପ୍ରିୟ ବନ୍ଧୁ, ଏହି ଜଗତର ଧନ ଜଗତରେ ପଡ଼ି ରହିବ, ମାତ୍ର ଆମକୁ ତାହା ଛାଡ଼ି ଚାଲିଯିବାକୁ ହେବ। ଆମେମାନେ ଏହି ଜଗତର ଧନକୁ ସଙ୍ଗରେ ନେଇ ଯାଇପାରିବା ନାହିଁ। ସେହି ଆରପାରି ନିମନ୍ତେ ଆମେ କ'ଣ ସଞ୍ଚୟ କରିଛୁ? ସଲୋମନଙ୍କର କୌଣସି ବିଷୟରେ ଅଭାବ ନଥିଲା। ତଥାପି ସେହି ସମସ୍ତ ଧନ ଦୌଲତ ମଧ୍ୟ ଦେଇ ବାସ୍ତବ ଆନନ୍ଦ ବା ପରିତୃପ୍ତି ଲାଭ କରିପାରିନଥିଲେ। ତାହାଙ୍କ ଜୀବନରେ ସେ ଏକ ଶୂନ୍ୟତା ଅନୁଭବ କରୁଥିଲେ, ଯେଉଁ ଶୂନ୍ୟତାର ପୂର୍ଣ୍ଣତା ତାହାଙ୍କୁ ଜଗତର କୌଣସି ବିଷୟ ଦେଇପାରିନଥିଲା। ସେ ସବୁକିଛି ମଧ୍ୟ ଦେଇ ଚେଷ୍ଟା କରିଗଲେ, ମାତ୍ର ସେ ସେହି ପରିତୃପ୍ତି ପାଇପାରିଲେ ନାହିଁ। ମାତ୍ର ଶେଷରେ ସେ ଜାଣିବାକୁ ପାରିଲେ ଯେ କେବଳ ପରମେଶ୍ୱରଙ୍କୁ ଭୟ କରି ତାହାଙ୍କର ଆଜ୍ଞାସବୁ ପାଳନ କରିବା ଦ୍ୱାରା ମନୁଷ୍ୟ ନିଜ ଜୀବନରେ ସେହି ପରିତୃପ୍ତି ଲାଭ କରିପାରିବ। ପ୍ରିୟ ବନ୍ଧୁ, ଆପଣଙ୍କ ପାଖରେ ଧନ ଥିଲେ ଆପଣ ଏକ ସୁନାର ପଲଙ୍କ କିଣିଦେଇପାରନ୍ତି ବା ହସ୍ତିଦନ୍ତ ପଲଙ୍କ କିଣିଦେଇପାରନ୍ତି, ମାତ୍ର ଆପଣ ସୁଖ ନିଦ୍ରା କିଣିପାରିବେ ନାହିଁ। ଆପଣଙ୍କ ପାଖରେ ଧନ ଥିଲେ ଆପଣ ଜଗତର ଐଶ୍ୱର୍ଯ୍ୟ କିଣିଦେଇପାରନ୍ତି, ମାତ୍ର ଆପଣ ପରିତ୍ରାଣ କିଣିପାରିବେ ନାହିଁ। ଆପଣଙ୍କ ପାଖରେ ଧନ ଥିଲେ ଆପଣ ସବୁକିଛି କିଣିଦେଇପାରନ୍ତି, ମାତ୍ର ଆପଣ ଶାନ୍ତି କିଣିପାରିବେ ନାହିଁ। ଆପଣଙ୍କ ପାଖରେ ଧନ ଥିଲେ ଆପଣ ମନୁଷ୍ୟ ନିକଟରେ ପ୍ରଶଂସିତ ହୋଇପାରନ୍ତି ବା ଘୃଣିତ ହୋଇପାରନ୍ତି, ମାତ୍ର ଆପଣଙ୍କୁ କେହି ଉଦ୍ଧାର କରିପାରିବେ ନାହିଁ। କିନ୍ତୁ କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ହିଁ ଆପଣଙ୍କୁ ଉଦ୍ଧାର କରିପାରିବେ, ସେ ହେଉଛନ୍ତି ସେହି ଧନ। ଆଉ ଯଦି ଆମମାନେ ସେହି ଖ୍ରୀଷ୍ଟ ଧନକୁ ଆମମାନଙ୍କର ଜୀବନରେ ସ୍ଥାନ ଦେଇଛୁ, ତାହେଲେ ଆମମାନଙ୍କର ଆଉ କୌଣସି ବିଷୟର ଅଭାବ ହେବ ନାହିଁ। ଆମମାନେ ସେହି ଶାନ୍ତି, ତୃପ୍ତି, ଆନନ୍ଦ ସବୁକିଛି ଅନୁଭବ କରିପାରିବା। ତେଣୁ ଆସୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଆମ ଜୀବନରେ ଅଗ୍ରାଧିକାର ଦେଉ, ତାହେଲେ ସେ ଆମମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦରେ ଆଶୀର୍ବାଦଯୁକ୍ତ କରିବା ସଙ୍ଗେ ସଙ୍ଗେ ଆମମାନଙ୍କୁ ଏକ ବାସ୍ତବ ଆନନ୍ଦ ଓ ପରିତୃପ୍ତି ପ୍ରଦାନ କରିବେ। ପ୍ରଭୁ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয় অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, ODIA TTB@radio882.com। তেবে আজি পাই এইখানে রাখুছু, নমস্কার।